ଆଜ୍ଞା ନମସ୍କାର, ମୁଁ ଶାନ୍ତି ଭୋଇ କହୁଛି, 23 ନମ୍ବର ୱାର୍ଡ ଘାଟିକିଆ ଭୋଇସାହିରୁ। ଆମର ଏଠି ଅଳିଆ ଗାଡ଼ି ଜମା ବି ଆସୁନି, ମାସକୁ ଥରେ ଆଉଛି। ଆମେ ଅଳିଆ ସବୁ ବାହାରେ ରଖୁଛୁ, ଆଉ କୁକୁର ସବୁ ଚାରିଆଡ଼େ ସବୁ ବିଞ୍ଚୁ ଦେଉଛନ୍ତି। ଆମେ ଠିକ୍ସେ ସଫାସଫି ବି କରି ଯେତେ କରିଲେ ସେତେ ଅସନା ହେଉଛି। ଯଦି ସବୁଦିନ ଯଦି ଅଳିଆ ଗାଡ଼ି ଆସନ୍ତା ତାହେଲେ ଆମେ ସବୁଦିନ ଅଳିଆ ଦିଅନ୍ତୁ।